ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ଭଙ୍କଡ଼ବାସିନୀ ସଂଘବାହିନୀ ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଶ୍ରୀମନ୍ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭ୍ୟଂ ନମୋ ନମଃ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ କର୍ତ୍ତବ୍ୟଂ ଠାକୁରେ ପଞ୍ଚଦେବ ନମ ସୁତେ ଭଜରେ ମନ ପରମ ବ୍ରହ୍ମ ନାରାୟଣ ମୂରତି ଭଜରେ ଧରି ଅବତାର କରନ୍ତି ବିହାର ଧରି କଳିକେ ପାରିବ ତାର ଶକତି ଭଜରେ ନାୟକ କରେ ପ୍ରଣତି ଭା ଦେଖିଲେ ଏକ ବର୍ଗ ସମୁଦ୍ଭବ ଚତୁର୍ବର୍ଗ ଫଳପ୍ରଦ ଅନୁଲୋମ ବିଲୋମ ଭ୍ୟାଂ କୁର୍ବନ୍ତୁ ସର୍ବମଙ୍ଗଳ କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି ଆଜି ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ ବଳିଆ ହାତରେ ରାଖି କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ କୃଷ୍ଣ ଦିନ ବନ୍ଧୁ ନବ ଜଲ ଧର ଅତ୍ରାହି ଭଞ୍ଜନ ନାଥ କରୁନା ସାଗର ଦିନ ଜନ ତାରିବାରୁ ନାମ ଦିନ ବନ୍ଧୁ ପାର ସାଗର ଯେଣୁ ନାମ କୃପା ସିନ୍ଧୁ ଶୁଣି ବେଗୁଣିକ ଜନ ଶ୍ରବଣ ପୁଟରେ ମନ ବଳାଇଛି ରାମ ଗାଥା ଗାଇବାରେ ତା ଯୁଗ କଥା ବାବୁ ଏ ଅମୀୟ ରସ ତାପ ତାପ ରୋଗ ଶୋକ ସବୁ ହେବ ନାଶ ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ ହାତରେ ରାଖି କାଳିଆ ହାତରେ ରାଖିଲୋ ଆଜ୍ଞା ବଂଶ ମରା ଦଶ ଶିର ମନେ କର ଇ ବିଚାର ବିଂଶ ବାହୁ ଛିଡ଼ିଲା ମୋର ବିଂଶ ବାହୁ ଛିଡ଼ିଲା ମୋ ଲଭିବା ମୋ ପରାଭବ ଲଭିବା ମୋ ପରାଭବ ହେଲା ଏବେ ସମ୍ଭବ ଅନ୍ୟ ଗତି ଯେ ନାହିଁ ମୋର ସେ ଇନ୍ଦ୍ରଜିତ ନିକୁମ୍ଭିଲାରେ ଦେଲା ପ୍ରାଣ ହେଲା ମୋ ଲଙ୍କା ଯଶୂନ୍ୟ ସେ ଚୌଦିଗେ ହାହାକାର ଶୁଭଇ ବାର ବାର କରନ୍ତି ପ୍ରେତ ଗଣ ମାନନୀୟ ମାନନୀୟା ମୋର ଅଗଣିତ ଉତ୍କଳୀୟ ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆଜ୍ଞା ଆପଣମାନଙ୍କ ନିକଟରେ ଅଭିଶାପ କାବ୍ୟଟିକୁ ଆଲୋଚନା କରିବି ବଂଶ ମରା ଦଶ ଶିର ମନେ କର ଇ ବିଚାର ବିଂଶ ବାହୁ ଛିଡ଼ିଲା ମୋର ରାମ ରାବଣ ସମରରେ ରାବଣ ବଂଶରେ ଗୋଟିକ ପରେ ଗୋଟିଏ ବୀର ମୃତ୍ୟୁବରଣ କରିବାରେ ଲାଗିଛନ୍ତି ରାବଣ ଆଜି ଆଜ୍ଞା ଚିନ୍ତିତ ହୋଇପଡ଼ିଛି କଣ କରିବ କିଛି ଭାବି ପାରୁନାହିଁ ଶେଷକୁ ତାର ପ୍ରିୟ ପୁତ୍ର ଇନ୍ଦ୍ରଜିତ ଆଜକୁ ଛଅ ଦିନ ହେଲା ନିକୁମ୍ଭିଲାରେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣଙ୍କ ହାତରେ ମୃତ୍ୟୁବରଣ କରିଛି ସବୁ ଦମ୍ଭ ସବୁ ଗର୍ବ ଅଭିମାନ ତାର ଦୂରେଇ ଯାଇଛି ରାବଣ ଆଜ୍ଞା ମନରେ ଭାବୁଛି ଏବାରେ ମୃତ୍ୟୁ ମୋର ଦ୍ୱାର ଦେଶରେ କରାଘାତ କଲାଣି ଅନ୍ତିମ ସମୟେ ଥରେ ଆସି ନାରାୟଣ ଆସି ଏ ଦିନ ଦାସରେ ବାରେ ଦେବ ଦର୍ଶନ ହେ ପ୍ରଭୁ ଦେବ ରାବଣ ଆଖିରୁ ଧାର ଧାର ଲୁହ ଗଡି ଯାଉଛି ଉର୍ଦ୍ଧ ମୁଖରେ ଯୋଡ଼ ହସ୍ତ ହୋଇ ପ୍ରାର୍ଥନା କରୁଛି ହେ ପ୍ରଭୁ ଅନ୍ତିମ କ୍ଷଣରେ ଦେଖା ଦେଇ ମୋତେ ଉଦ୍ଧାର କର ସୁବର୍ଣ୍ଣ ବିଗ୍ରହ ନିର୍ମାଣୀ ତୁରିତ ସ୍ଥାପି ସିଂହାସନ ପରେ ଯଥାଉ ପଚାରେ ପୂଜେ ଦଶାନନ ବସି ଲଙ୍କାରାଜ ପୁରେ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ରାମଙ୍କର ସୁବର୍ଣ୍ଣ ବିଗ୍ରହଟିଏ ନିର୍ମାଣ କରି ସିଂହାସନରେ ସ୍ଥାପନ କରି ଯଥା ଉପଚାରରେ ପୂଜା କରୁଛି ବିଶ୍ରବାନନ୍ଦନ ରାବଣ ଯୋ ମାର୍ଗେ ମନ ଜାନ ଆରୋହିଣ କୁଣ୍ଡେ ଗାଇ ରାମ ନାମ ଲଙ୍କା ଭୁବନରେ ମିଳିଲେ ଦେବର୍ଷି କରନ୍ତି ଅବଲୋକନ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏତିକି ବେଳେ ବ୍ରହ୍ମାନନ୍ଦନ ଦେବର୍ଷି ନାରଦ ମନଯାନ ଆରୋହଣ ପୂର୍ବକ ଲଙ୍କା କଟକରେ ଆସି ପହଞ୍ଚି ଯାଇଛନ୍ତି ମୁଖରେ ପଣ୍ଡିତେ ରାମ ନାମ ଗାଇ ଗାଇ ଗଙ୍ଗା ଯମୁନା ଗଙ୍ଗା ଯମୁନା ନିର୍ମଳ ପାନି ନିର୍ମଳ ପାନି ଝରେ ଚଲୋରେ ମନ ଗଙ୍ଗା ଯମୁନା ତୀରେ ଚଲୋରେ ମନ ମନ ମେହି ଯମୁନା ମନ ମେହି ଗଙ୍ଗା
नहीं गंगा कबीरा सुनो भाई साधु कह तो कबीरा
देवर्षि नारद आज्ञा देखिले रावण आज राम को विग्रह को पूजा करुछि चिंता कले कलह प्रिय देवज्योति नारद रावण को देखा न दे मु जाउछि चली जीवि पंडित नारद चली जाउछन्ति हठात नजर पड़गला रावण रो पछरु डाकुछि हे देवर्षि
फेरी जीवे ज्योति जल न करी ग्रहण
ग्रहण न करि चली जांतु नाही आज्ञा अटकी गला देवर्षिंकर पाद जोड़िक डाकिले बाबूरे रावण पुओ पुओ इंद्रजीत आज को छ दिन है कुंभिले मृत्युवरण करिछि तो पुरे आतिथ्य ग्रहण करि थांती हेले गोटा असुविधा अछि
छ दिन हेब निकुंभिला थारे
बाबूरे रावण छ दिन हेब तो पुओ इंद्रजीत मरीछि तेणु तोर शौचिया मु तोर आतिथ्य ग्रहण करि पारिबि नाही मन आज्ञा खराब हो गला रावण रावण डाकिला देवर्षि मोर किंतु अमंगल हेब ये कथा शुणी आज्ञा नारद मने मने हसिले रावण रो काकुस्थ भाव देखी ढाकिले बाबूरे रावण
आज संध्या मधे लंका को जेबे तू करि पारिबु वैकुंठ आतिथ्य ग्रहण करिबि तो पुरे घुंचिब तो मन कष्ट
ସନ୍ଧ୍ୟା ସୁଦ୍ଧା ଦେବତା ମାନଙ୍କୁ ହକାରି ଆଣି ତୋ ଲଙ୍କାପୁରକୁ ତୁ ବୈକୁଣ୍ଠରେ ପରିଣତ ଯଦି କରିପାରିବୁ, ତେବେ ତୋର ଅତିଥି ହୋଇ ଅର୍ଣ୍ଣଜଳ ସ୍ପର୍ଶ କଲେ ଅପରାଧ ହେବ ନାହିଁ। ଆଜ୍ଞା, ନାରଦଙ୍କ କଥା ଶୁଣି ରାବଣ ଟିକେ ହସିଦେଲା, ଡାକିଲା ଦେବଜ୍ୟୋତି, ହସି ଭାସେ ଦଶା ନନ ଶୁଣ ଜ୍ୟୋତି ବର ଆହେ ମୋପୁରେ ବନ୍ଦୀ ଅଛନ୍ତି, ମୋପୁରେ ବନ୍ଦୀ ଅଛନ୍ତି ସକଳ ମୋର ପୁରରେ ଦେବତା ମାନେ ବନ୍ଦୀ ଅବସ୍ଥାରେ ଯିଏ ଯାହାର କର୍ମରେ ନିଯୁକ୍ତି ଅଛନ୍ତି। ମୋ ଲଙ୍କା କଟକ କଣ ବୈକୁଣ୍ଠ ହେଲା ନାହିଁ? ନାରଦ ଡାକିଲେ, ବାବୁରେ ରାବଣ, ତୋ କଥା ମୁଁ ବୁଝୁଛି, ହେଲେ ଆଉ ଗୋଟା କଥା ହେଲା, ଅଶୋକ ବନରେ ସୀତାରୂପା ଲକ୍ଷ୍ମୀ ଅଛନ୍ତି, ହେଲେ ରାମ ରୂପୀ ନାରାୟଣ ସୁବଳ ଏହାରେ ଅଛନ୍ତି, ଲକ୍ଷ୍ମୀ ନାରାୟଣ ଯୁଗଳ ନହେଲେ କିପରି ହେବ?
ଭାଳୋଇ ମାନ ସେ ବିଶ୍ୱାନନ୍ଦନ କରିବି ମୁନି ମନ୍ତ୍ରଣ
ଦେବେ। ରାବଣ ଆଜ୍ଞା ଚିଟାଉଟିଏ ଲେଖି ନାରଦଙ୍କ ହାତରେ ଦେଲା। ଚିଟାଉରେ ପଣ୍ଡିତେ ରାବଣ ଲେଖିଥିଲା, ହେ ପ୍ରଭୁ ଦାସ ରଥି ହୃଦେ ଘେନି ଭାରତୀ, ଭଲୁକ ହରି ବଳ ଘେନି ଆସିବେ ଲଙ୍କାପୁର ନିମନ୍ତ୍ରଣ ମୋହର, ନେଇ ଯାଆନ୍ତି ଦେବ ମୁନି
ହେ
ରାଜୀବ ଲୋଚନ। ଦେବର୍ଷିଙ୍କ ଠାରୁ ମୋର ନିମନ୍ତ୍ରଣ ପତ୍ର ପାଇ ସୈନ୍ୟ ସାମନ୍ତଙ୍କୁ ସାଥିରେ ଧରି ଆସି ମୋର ଆତିଥ୍ୟ ଗ୍ରହଣ କରିବେ। ଆଉ ଶୁଣିବେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ, ଲଙ୍କପତି ଠାରୁ ନିମନ୍ତ୍ରଣ ନେଇ ହର ସେ ବ୍ରହ୍ମାନନ୍ଦନ, ମିଳି ସୁବଳ ୟା ପରବତେ ଘର ପିଲେ ରଘୁନାଥ ହସ୍ତେ, ବସି କରନ୍ତି ସର୍ବେ ପଠନ ଶେଷ ଭାଗେ ପଡ଼ିଲା ନୟନ, ବିଶେଷ ଦ୍ରଷ୍ଟବେ ପୁଣ ଆଜି ଜଣାଇଛି ଦଶାନନ, ଜଣକୁ ଛାଡ଼ି ଆସିବେଟି ସର୍ବେ, ଆଜ୍ଞା ନାମ ନ ଲେଖିଛି ଏବେ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ରାବଣ ଆଜ୍ଞା ଚିଠିଟି ଲେଖିଛି, ରାମ ଲକ୍ଷ୍ମଣ ସୈନ୍ୟମାନଙ୍କୁ ନେଇ ଆସିବେ, କିନ୍ତୁ ବିଶେଷ ଦ୍ରଷ୍ଟବ୍ୟରେ ଲେଖିଛି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଆସିବେ। ଇଏ କଥା ଜାଣି ସମସ୍ତେ ଚିନ୍ତା କରୁଛନ୍ତି, ଏ ପରିପ୍ରେକ୍ଷୀରେ କଣ କରାଯିବ?
ଉଭା ହୋଇ ବୀର ସୌମିତ୍ରୀ ଭାସନ୍ତି, ଉଭା ହୋଇ ନିକୁମ୍ଭିଲା ଜଗାଙ୍ଗାରେ ଧୀରେ ହୋ, ନିକୁମ୍ଭିଲା ବଧିଲି ସୋହସ୍ତେ ଇନ୍ଦ୍ରଜିତ ବୀର, ବଧିଲି ତେଣୁ କପିତ ମୋଠାରେ ଧୀରେ ହୋ ତେଣୁ କପିତ
ନିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ବସିବା ସ୍ଥାନରୁ ଉଠି ଲକ୍ଷ୍ମଣ ଡାକୁଛନ୍ତି ହେ ନନା ଆଜକୁ ଛଅ ଦିନ ହେବ ନିକୁମ୍ଭିଲାରେ ମୁଁ ଇନ୍ଦ୍ରଜିତକୁ ବଧ କରିଥିବାରୁ ତେଣୁ ରାବଣ ମୋ ଉପରେ ରାଗ କରି ନ ଯିବା ଲାଗି ମନା କରିଛି ଆପଣ ମାନେ ସମସ୍ତେ ଯାଆନ୍ତୁ କିନ୍ତୁ ମୁଁ ଯିବି ନାହିଁ ଲକ୍ଷ୍ମଣଙ୍କ କଥା ସରିବା ପରେ ଆଜ୍ଞା ହନୁମାନ ନଳ ପ୍ରଭୃତି ବୀର ମାନେ ନିଜ ନିଜର କଥା କହୁଛନ୍ତି ରାବଣ ଆମକୁ ବାରଣ କରିଛି ଯିବା ପାଇଁ
ନ କର ମନେ ଭାବନା ଆହେ ବୀରବର ଏବେ ମୁହିଁ ନ ମାରିବି ଲଙ୍କା କଟକ ଦୁଆର ଏବେ
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ବିଭୀଷଣ ଛିଡ଼ା ହୋଇ କହୁଛି ଭାଇମାନେ ଆପଣମାନେ କିଛି ଚିନ୍ତା ନ କରି ରାବଣପୁରକୁ ଯାଆନ୍ତୁ କିନ୍ତୁ ମୁଁ ଯିବି ନାହିଁ କାରଣ ରାବଣକୁ ମୁଁ ଦିନେ ପରାମର୍ଶ ଦେଇଥିଲି ସୀତାଙ୍କୁ ଫେରେଇ ଦେବା ଲାଗି ହେଲେ ଫଳ ତାର ହେଲା ଓଲଟା ପଦାଘାତ କରି ମୋତେ ତା ଲଙ୍କା କଟକରୁ ବାହାର କରିଦେଲା
ଭଜୁଥା ମନୁଆ ନୀତି ରାମ ନାମକୁ ଭଜୁଥା ମନୁଆ ନୀତି ଭଜୁଥା ମନୁଆ ନୀତି ରାମ ନାମକୁ ଭୟ ନ ରହିବ ତୋର ଭୟ ନ ରହିବ ତୋର ଯମ ଦଣ୍ଡକୁ ଭଜୁଥା ମନୁଆ ନୀତି ବିଭୀଷଣ ବ୍ୟତିରେ କେ ସର୍ବ ବୀର ବର ଭଜୁଥା ଲଙ୍କା ଗଡ଼େ ଯିବା ଲାଗି ହେଲେ ଆଗୁ ସାର ତେଣେ ଯାଇ ଦେବ ଯତି ଦେଲେ ତିଖବର ବାବୁ ରାବଣରେ ଏ ମୋହର ଗିର ନିମନ୍ତ୍ରଣ ପାଇ ଆସିଛନ୍ତି ରଘୁବୀର ଯଥାରୀତି ପରିଚର୍ଯ୍ୟା କରନ୍ତୁ ତାଙ୍କର
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ଦେବର୍ଷି ନାରଦ ରାମଙ୍କ ନିକଟରୁ ବିଦାୟ ନେଇ ଯାଇ ରାବଣ ନିକଟରେ ପହଞ୍ଚି ଡାକୁଛନ୍ତି ବାବୁରେ ରାବଣ ଲଙ୍କା କଟକକୁ ତୋର ଗୃହ ଶତ୍ରୁ ବିଭୀଷଣ ବ୍ୟତିରେକେ ଅନ୍ୟମାନେ ସମସ୍ତେ ଆସିଛନ୍ତି ସିଂହ ଦୁଆରେ ଆସି ପହଞ୍ଚିଗଲେଣି ସେମାନଙ୍କର ପରିଚର୍ଯ୍ୟା କରେ ମୁଁ ଏବେ ବିଦାୟ ନେଇ ଯାଉଛି
ସେ ବିକଟ ଅଟ ହାସ୍ୟ କରିଣ ଦଶ ଆସ୍ୟ ହସ୍ତେ ଖଡ଼ଗ ଚନ୍ଦ୍ର ହାସ୍ୟ ହରିଣ ଧାଏ ବେଗେ ମିଳି ଶ୍ରୀରାମ ଆଗେ ଭଣିଲା କେଡ଼େ ତୋ ସାହସରେ ଦଶରଥ ଶିଷ୍ୟ ଆଜି ତୋ କାଳ ପୁରିଲା ଅବଶ୍ୟ ଚଳିବୁ ସଞ୍ଜୀବନୀ ଦେଶରେ
ଚନ୍ଦ୍ରହାସ୍ୟ ଖଡ଼ଗକୁ ଉଞ୍ଚାଇ ବିଶ୍ରବାନନ୍ଦନ ରାବଣ ଧାଇଁ ଯାଉଛି ରାମଚନ୍ଦ୍ରଙ୍କୁ ହାଣିବା ପାଇଁ ଡାକୁଛି ରେ ରାମ ତୁ ସେଇ ଦଶରଥର ପୁଅ ଦିନେ ଯେଉଁ ଦଶରଥ
ପରଶୁରାମ ଡରେ ନାରୀ ଅଞ୍ଚଳେ ଲୁଚି ଥିଲା କ୍ଷତ୍ରିୟ ନିଧନ କାଳେ
ଜମଦଗ୍ନିକ ପୁଅ ବୀର ପରଶୁରାମ ଯେତେବେଳେ ଏକବିଂଶ ବାର ପୃଥିବୀକୁ କ୍ଷେତ୍ରୀ ଶୂନ୍ୟ କରିବାର ସଂକଳ୍ପ ନେଇଥିଲା ସେତେବେଳେ ତୋରି ବାପା ଦଶରଥ ନାରୀମାନଙ୍କ ଅଞ୍ଚଳ ତଳେ ଆଶ୍ରା ନେଇ ନିଜର ପ୍ରାଣକୁ ବଞ୍ଚେଇଥିଲା ରେ ସେଇ ଭୀରୁ କା ପୁରୁଷ ଦଶରଥର ପୁଅ ମୁଁ ଲଙ୍କା କଟକରେ ଆତଙ୍କ ରାଜ ସୃଷ୍ଟି କରିଛୁ ମନରେ ଭାବିଛୁ ରାବଣ କବଳରୁ ଉବୁରି ଯିବୁ ଆରେ ରାମ ଘର ଜଙ୍ଗଲରେ ରହି ଗୁରୁ କୁଳା ସମେ ତୁହି ଗୁରୁ ବିଦ୍ୟା ଶିକ୍ଷା ତୁ କରିଲୁ ବିଦ୍ୟା ଶିକ୍ଷା ତୁ କରିଲୁ ବାଳୁ ତ ଦିନେ ଏବେ ବାଳୁ ତ ଦିନେ ବିଦ୍ୟା ଶିକ୍ଷା ତୁ କରିଲୁ
ପିଲାଟି ଦିନରୁ ଏ ପର୍ଯ୍ୟନ୍ତ ଜଙ୍ଗଲରେ ବୁଲି ବୁଲି ତୋ ଦିନ ତ ବିତି ଗଲାଣି ତୁ କୁଆଡୁ ବୁଝିବୁ ରାଜନୀତି କିପରି ହୁଏ ଅଳପ ଶିକ୍ଷା ଦୀକ୍ଷା ଓ ତୁ ନିର୍ବୋଧ ନ ଜାଣି କୁଟ ନୀତି ହେବୁ ମୋ ବୋଧ
ରାବଣ ଡାକିଲା ଆରେ ରାମ ରାଜନୀତିରେ ମଧ୍ୟ କୂଟନୀତି ପ୍ରୟୋଗ କରାଯାଏ ଯେମିତି ବର୍ତ୍ତମାନ ନିମନ୍ତ୍ରଣ ପାଇ ତୋ ସୈନ୍ୟସେନା ଥାଟଙ୍କୁ ନେଇ ମୋ ପୁରରେ ଆସି ପହଞ୍ଚିଛୁ ଆସନ୍ତାକାଲି ମୋତେ ଆଉ ତୋ ସହିତ ଯୁଦ୍ଧ କରିବାକୁ ପଡ଼ିବ ନାହିଁ ଆଜିଠାରୁ ରାବଣର ଯୁଦ୍ଧ ଅବସାନ ହେଲା
ଆଜ୍ଞା ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏଣେ ଘଟଣାଟି ହେଲାଣି କଣ ରମ୍ଭାପତ୍ର ପ୍ରାୟ ଥରେ ସୌମିତ୍ରୀ ବୀର ମନେ ପଡ଼ି ଯାଏ ତାଙ୍କ ବିଭୀଷଣ ଗୀର ଯାଉଛ ଯେବେ ସୌମିତ୍ରୀ ରକ୍ଷରାଜପୁର ଅହେ ଅସ୍ତ୍ର ଜଟାର ଭିତର
ଲକ୍ଷ୍ମଣ ଚିନ୍ତା କରୁଛନ୍ତି ବିଭୀଷଣର ପରାମର୍ଶ ଠିକ ବିଭୀଷଣ କହିଥିଲେ ହେ ସୌମିତ୍ରେ କପଟି ରାବଣପୁରକୁ ଯେତେବେଳେ ଯାଉଛ ତେବେ ବଡ ଭାଇଙ୍କୁ ଲୁଚାଇ ଅସ୍ତ୍ର ଖଣ୍ଡିଏ ଜଟା ଭିତରେ ପୁରେଇ ନେଇଯାଅ ଆଜି ବିଭୀଷଣ କଥା ସତ୍ୟ ହେଲା ଏହି ଅସ୍ତ୍ର ଖଣ୍ଡିକରେ ମୁଁ ଆଜି ବଡ ଭାଇ ରାଜୀବ ଲୋଚନଙ୍କର ଜୀବନ ରଖିବି ତେଣୁ ଲକ୍ଷ୍ମଣ ଆଜି ଜଟା ମଧ୍ୟରୁ ଅସ୍ତ୍ର ଖଣ୍ଡିଏ ବାହାର କଲେ ଆଜ୍ଞା ଏ ଘଟଣା ଦେଖି ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ମାୟା ଉଭେଇ ଗଲା ରାବଣର ଫୋପାଡି ଦେଲା ଚନ୍ଦ୍ରହାସ୍ୟ ଖଡ୍ଗ ଡାକିଲା ପ୍ରଭୁ ଭକ୍ତ ଭଗବାନ ଜଗତେ କି ଭିନ୍ନ ଶସ୍ତ୍ର ହସ୍ତେ ଅଛ ଆସି ଧୀରେ ହୋ ପ୍ରଭୁ ପଣ ରାଜୀବ ଲୋଚନ ଆସନ୍ତୁ ବୈ କୁଣ୍ଠ ଆସି ଧୀରେ
ହେ ରାଜୀବ ଲୋଚନ
ମୁଁ ଭକ୍ତ ଆପଣ ଭଗବାନ ଜଗତର କର୍ତ୍ତା ହୋଇ ଆପଣ ଜାଣିପାରିଲେନି ମୁଁ କିଏ ଆଉ ଆପଣ କିଏ ଆପଣ ପରା ଭକ୍ତ ବତ୍ସଳ ଭକ୍ତ ବାନ୍ଧବ ଭଗବାନ
ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ ଏବେ ଭକତ ନିମନ୍ତେ ତୋ ନାମ କୃପା
ହେ ରାଜୀବ ଲୋଚନ ଭକ୍ତ ହେଉଛି ଭଗବାନଙ୍କର ପିତା ମାତା ସଖା ସହୋଦର ଭଗବାନ ଭକ୍ତର ତ୍ରାଣକର୍ତ୍ତା ଧେନୁ ପଛେ ପଛେ ବସ୍ତା ଗମେ କ୍ଷୀର ଲୋଭେ ଏବେ ଭକତ ପଛରେ ତୁହି ଖାଉ ସେହି ଭାବେ ଏବେ ପଛେ ପଛେ ଦୁଗ୍ଧ ପୋଷ୍ୟ ଶିଶୁ ଶାବକ ତାର ଯେପରି ଧାଇଁଥାଏ ଭକ୍ତ ପଛରେ ଭଗବାନଙ୍କ ପ୍ରାଣଙ୍କୁ ବସା ଭଳି ଧାଉଁଥାଏ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ କାନ୍ଦୁଛି ଆଜି ଭକ୍ତ ରାବଣ
ଇଏ ପିଣ୍ଡରୁ ପ୍ରାଣ କାଢି ନେଇ ଦେବ ଦିଅ ଶ୍ରୀପଦରେ ସ୍ଥାନ
ହେ ପ୍ରଭୁ ଏତିକି ମାତ୍ର ଶ୍ରୀପଦରେ ମାଗୁଣି ରାକ୍ଷସ ପିଣ୍ଡରୁ ପ୍ରାଣ କାଢି ନେଇ ଅନୁଗ୍ରହ ପୂର୍ବକ ଶ୍ରୀପଦରେ ସ୍ଥାନ ଦିଅ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ରାବଣ ଡାକୁଛି ହେ ରାଜୀବ ଲୋଚନ ଆପଣ ମାରିବେ ମୁଁ ମରିବି ଏହା ବିଧିର ନିର୍ଦ୍ଦେଶ ମା ଜାନକୀଙ୍କୁ ହରଣ କରିଥିବାରୁ ଆପଣ ମୋତେ ମୃତ୍ୟୁଦଣ୍ଡ ଦେବେ ମୋ ପ୍ରାସାଦର ପାଣି ପାଟିଆରେ ଲେଖାଯାଇଛି ସୀତା ହରଣ ରାବଣ ମରଣ କିନ୍ତୁ ଆପଣ ଯେଉଁ ଭୁଲ କରିଛନ୍ତି ସେ ଭୁଲର ପ୍ରାୟଶ୍ଚିତ ନିମିତ୍ତ ଭକ୍ତ ରାବଣ ଆଜି ଭଗବାନ ରାମଚନ୍ଦ୍ରଙ୍କୁ ଅଭିଶାପ ଦେଉଛି ପରବର୍ତ୍ତୀ ଯୁଗରେ ତୁମେ ଖଣ୍ଡିଆ ହାତ ହେବ ଆଜ୍ଞା ପ୍ରଭୁ ରାମଚନ୍ଦ୍ର କହିଲେ ତଥାସ୍ତୁ ଭକ୍ତ ରାବଣ ଅଚିରେ ତୋ ମନବାଞ୍ଛା ପୂରଣ ହେବ ରାମକୃଷ୍ଣ ରୂପେ ଦ୍ୱାପର ଯୁଗରେ ଗୋପେ ହୋଇ ବୁଜନ ନନ୍ଦ ଯଶୋଦାଙ୍କ କୋଳରେ ବଢ଼ିବୁ କେଳିର ଚି ବୃନ୍ଦାବନ ଦ୍ୱାପର ଯୁଗରେ ମଥୁରା କଟକରେ ଜନ୍ମଗ୍ରହଣ କରି ଗୋପ କଟକରେ ବାଲ୍ୟଲୀଳା ସମାପନ କରିବୁ ତ୍ରେତା ଯୁଗର ସୁବାହୁ ଗୋପାଳ ଦ୍ୱାପର ଯୁଗରେ ଆମ ପିତା ନନ୍ଦ ହେବ ଦ୍ୱାପର ଯୁଗ ପରେ କଳି ଯୁଗରେ ଖଣ୍ଡିଆ ହାତ ହୋଇ ନୀଳାଚଳ ଧାମରେ ଆମେ ପୂଜା ପାଇବୁ ହଉ ରାବଣ ସାପରେ ଏ କଳି ଯୁଗରେ ନୀଳାଚଳେ ଜଗନ୍ନାଥ ବଡ଼ ଦେଉଳରେ ପୂଜା ପାଉଛନ୍ତି ହୋଇଣ ଖଣ୍ଡିଆ ହାତ ସେହି ହାତ ତଳେ ଥାଳ ପାଚି ମାଗେ ଅକିଞ୍ଚନ ବିଶ୍ୱନାଥ ଓଡ଼ିଶାବାସୀଙ୍କୁ ଖଣ୍ଡିଏ ବସନ ଦିଅ ହେ ମୁଠିଏ ଭାତ ଦୁଃଖ ହାରି ଦୁଃଖ ଖଣ୍ଡନ କର ହେ ଶ୍ରୀପଦେ ଶିଖି ଅଳି ଆଡ଼େ ଇନ ଦେଇ ଶରଣ ଦିଅ ହେ କଳା ଦିଅ ବନମାଳି ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ ଦିନ ଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।